ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্ত আপনার স্বাগত করে। আপনার মতামত তথা হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছ। কেবল সে নুহে, আপনার অনুরোধ রক্ষা করে আমি এক উপাদেয় পুস্তক আপনার নিকটক পঠাইছু। ତାହା ବୋଧେ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତୁରନ୍ତ ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାନ୍ତୁ। ତେବେ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ସୃଷ୍ଟିକର୍ତ୍ତା, ଉଦ୍ଧାରକର୍ତ୍ତା, ନିତ୍ୟଜୀବିତ, ପ୍ରତିଜ୍ଞାର ବିଶ୍ୱସ୍ତ ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ଆମମାନଙ୍କ ଜୀବନ ପାଇଁ ଶକ୍ତିଦାୟକ, ସାନ୍ତ୍ୱନାଦାୟକ, ଭରସାଦାୟକ, ବଳଦାୟକ, ସାହସଦାୟକ। ପ୍ରଭୁ, ସେହି ବାକ୍ୟ ଅନୁଯାୟୀ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ ଏବଂ ପ୍ରଭୁ, ଯେପରି ଆମମାନେ ତୁମଠାରେ ବିଶ୍ୱାସରେ ସ୍ଥିର ରହି ତୁମର ଇଚ୍ଛା ଅଭିମତକୁ ଯେପରି ସଫଳ କରିବାକୁ ପାରିବ ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଶ୍ରୋତାବନ୍ଧମାନଙ୍କୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ 4 ପର୍ବର 14 ପଦରୁ ଆରମ୍ଭ କରି 21 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି ଏଫିସିଓ 4 ପର୍ବର 14 ପଦରେ ଏହିପରି ଲେଖା ଅଛି, ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ଷଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷାରୂପକ ବାୟୁରେ ଇତସ୍ତତ ଚାଳିତ ନ ହେଉ। ଏହି ଶିକ୍ଷା ଏକ ପରିପକ୍ୱ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ପ୍ରଯୁଜ୍ୟ, ଯେପରି ଆମ୍ଭେମାନେ ଶିଶୁ ପରି ନ ହୁଏ, ଅର୍ଥାତ୍ ଆମ୍ଭମାନଙ୍କୁ ସଂଯମତା ରକ୍ଷା କରିବାକୁ ଅଛି। ଆମ୍ଭେମାନେ ଶିଶୁମାନଙ୍କ ପରି କାନ୍ଦି କାନ୍ଦି ଏଣେତେଣେ ଦୌଡ଼ିବା ଆବଶ୍ୟକ ନାହିଁ, ଅର୍ଥାତ୍ ଆମ୍ଭେମାନେ ମନୁଷ୍ୟମାନଙ୍କର ଷଠତା ଓ ଭ୍ରାନ୍ତିପୂର୍ଣ୍ଣ କାଳ୍ପନିକ ଶିକ୍ଷାରେ ଇତସ୍ତତ ପରିଚାଳିତ ନ ହେଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହିବାକୁ ଚାହାନ୍ତି ଯେ ଆତ୍ମିକ ଜୀବନରେ କେବଳ ଶିଶୁ ପରି ହୋଇ ରହିବା ସବୁଠାରୁ ବିପଦପୂର୍ଣ୍ଣ, କାରଣ ସେ ସମ୍ଭବତଃ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହୋଇ ସତ୍ୟ ପଥରୁ ବିମୁଖ ହୋଇପାରେ। ତେଣୁକରି ଆମମାନଙ୍କୁ ସଂଯମତା ରକ୍ଷା କରିବାକୁ ଅଛି। ଆପଣଙ୍କର ମନେଥିବ ଯେ ପାଉଲ କରନ୍ଥୀୟ ମଣ୍ଡଳୀକୁ କହିଲେ ସେମାନେ ଦୈହିକ ବା ବାହିକ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ ଆଉ ସେମାନେ ଖ୍ରୀଷ୍ଟଙ୍କଠାରେ ଶିଶୁ ପରି ଥିଲେ ଓ ଏକ କଳଙ୍କ ଥିଲେ। ଲେଖା ଅଛି, ଆମ୍ଭେମାନେ ଯେପରି ମନୁଷ୍ୟମାନଙ୍କ ଷଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତ ଦ୍ୱାରା ବିଭିନ୍ନ ଶିକ୍ଷାରୂପ ବାୟୁରେ ଇତସ୍ତତ ଚାଳିତ ନ ହେଉ। ଲକ୍ଷ୍ୟ କରନ୍ତୁ, ପାଉଲ ଏଠାରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ କ୍ରମାଗତ ଭାବେ ଶିଶୁ ପରି ହୋଇ ରହିବାର ବିପଦକୁ ଅତି ସ୍ପଷ୍ଟ କରିଦେବାକୁ ଚେଷ୍ଟା କରୁଅଛନ୍ତି। ଉଦାହରଣ ସ୍ୱରୂପ ଦେଖନ୍ତୁ, ଆପଣ କେବେ ହେଲେ ଆପଣଙ୍କର ଶିଶୁ ସନ୍ତାନକୁ ଏକ ଉଡ଼ାଜାହାଜ ଚଳାଇବା ନିମନ୍ତେ ତାହାକୁ ଅନୁମତି ଦେବେ ନାହିଁ, କାରଣ ଆପଣ ଜାଣନ୍ତି ଯେ ସେ ପାରିବ ନାହିଁ ଓ ସେହି ଉଡ଼ାଜାହାଜଟି ଧକ୍କା ଖାଇ ବିନଷ୍ଟ ହେବ, କାରଣ ଏହା ଇତସ୍ତତ ହୋଇ ଚାଳିତ ହେବା ଦ୍ୱାରା ଧକ୍କା ଖାଇ ଧ୍ୱଂସ ପାଇଯିବ। ଏହା ହିଁ ହେଉଛି ଈଶ୍ୱରଙ୍କ ସନ୍ତାନର ସମ୍ଭାବ୍ୟ ପରିସ୍ଥିତିର ଏକ ଭୟଙ୍କର ଛବି। ଆପଣ ଦେଖନ୍ତୁ, ଜଣେ ଶିଶୁ ବା ସାନ ପିଲା ଅତି ସହଜରେ ପ୍ରତାରିତ ହୋଇଯାଏ ଓ ବାଟରେ ମଧ୍ୟ ଚାଲିଯାଏ। ସେ ସବୁ ବିଷୟକୁ ସତ ବୋଲି ଭାବିନିଏ ଓ ବିଶ୍ୱାସ କରେ। ସେ ତାହାର ନିଷ୍ପତ୍ତିରେ ବା ଚିନ୍ତାଧାରାରେ ସ୍ଥିର ରହିପାରେ ନା, ତେଣୁକରି ସେ ଷଠତା ଓ ଭ୍ରାନ୍ତିଜନକ ଶିକ୍ଷାରେ ଏଣେତେଣେ ପରିଚାଳିତ ହୁଏ, ଯଦ୍ୱାରା ସେ ବିପଥଗାମୀ ହୁଏ। ଆପଣ ଓ ମୁଁ ତାହା କେବେ ଚାହୁଁନା ଯେ ଆମମାନଙ୍କର ସନ୍ତାନମାନେ ସେପରି ଜୀବନ ଅତିବାହିତ କରି ବିନଷ୍ଟ ହୁଅନ୍ତୁ। ବିଶ୍ୱାସୀ ମଣ୍ଡଳୀକୁ ବିଭିନ୍ନ ଦାନ ସବୁ ଦେବାରେ ଖ୍ରୀଷ୍ଟଙ୍କର ଅଭିମତ ହେଉଛି ଯେପରି ଖ୍ରୀଷ୍ଟ ବିଶ୍ୱାସୀମାନେ ଆତ୍ମିକ ଜୀବନରେ ଶିଶୁ ଅବସ୍ଥାରୁ ପୂର୍ଣ୍ଣ ବୟସ୍କ ସ୍ତରକୁ ଅଥବା ପରିପକ୍ୱତାର ସ୍ତରକୁ ବୃଦ୍ଧି ପାଇବାକୁ ପାରନ୍ତି। ଶିକ୍ଷକମାନେ ଶିଶୁ ବିଶେଷଜ୍ଞ ହେବାକୁ ଅଛନ୍ତି, ଯେଉଁମାନେ କି ଶିଶୁମାନଙ୍କର ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେଇଥାନ୍ତି। ଶିଶୁମାନଙ୍କର ଅଭିବୃଦ୍ଧି ନିମନ୍ତେ ଯେଉଁ ସମସ୍ତ ବିଷୟର ଆବଶ୍ୟକତା ଅଛି ତହିଁ ପ୍ରତି ସେମାନେ ଦୃଷ୍ଟି ଦେଇଥାନ୍ତି, ଯାହାର ଅର୍ଥ ହେଉଛି ଯେଉଁମାନେ ଆତ୍ମିକ ଜୀବନରେ ଶିଶୁ ପରି ହୋଇ ରହିଅଛନ୍ତି ସେମାନଙ୍କୁ ସେମାନେ ଈଶ୍ୱରଙ୍କ ବାକ୍ୟ ଦେଇ ସେମାନଙ୍କୁ ଆତ୍ମିକ ଜୀବନରେ ବଢ଼ାନ୍ତି। ଆଜି ପ୍ରଭୁଙ୍କର ସେବକ ବା ପ୍ରଚାରକ ହିସାବରେ ମୋର କାର୍ଯ୍ୟ ହେଉଛି ଈଶ୍ୱରଙ୍କ ବାକ୍ୟ ବିତରଣ କରିବା ଓ ସେହି ବାକ୍ୟ ମଧ୍ୟ ଦେଇ ଅନ୍ୟମାନଙ୍କୁ ଆତ୍ମିକ ଜୀବନରେ ବଢ଼ାଇବା, ଯେପରି ସେମାନେ ବୃଦ୍ଧି ପାଇବାକୁ ପାରନ୍ତି। ତେଣୁକରି ମଣ୍ଡଳୀକୁ ଏହିପରି ବିଭିନ୍ନ ଦାନପ୍ରାପ୍ତ ବ୍ୟକ୍ତିମାନଙ୍କୁ ଦେବାରେ ଖ୍ରୀଷ୍ଟଙ୍କର ଅଭିମତ ହେଉଛି ଯେ ସେମାନେ ଯେପରି ବିଶ୍ୱାସୀମାନଙ୍କୁ ଶିଶୁ ଅବସ୍ଥାରୁ ପରିପକ୍ୱ ଅବସ୍ଥା ମଧ୍ୟକୁ କଢ଼ାଇ ଆଣିପାରନ୍ତି, ଯଦ୍ୱାରା ସେମାନେ ସତ୍ୟ ପଥରୁ ବିଚ୍ୟୁତ ହେବେ ନାହିଁ, ମାତ୍ର ଆତ୍ମିକ ଜୀବନରେ ପୂର୍ଣ୍ଣ ବୟସ୍କ ପୁରୁଷ ସ୍ୱରୂପ ହେବାକୁ ପାରିବେ। ଏହାପରେ 4 ପର୍ବର 15 ଓ 16 ପଦରେ ଏହିପରି ଲେଖା ଅଛି, କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ ତାହାଙ୍କ ଉଦ୍ଦେଶ୍ୟରେ ସର୍ବବିଷୟରେ ପ୍ରେମରେ ବୃଦ୍ଧି ପାଉ, ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। ବିଶ୍ୱାସୀମାନେ ଆତ୍ମିକ ଜୀବନରେ କେବଳ ଶିଶୁ ଅବସ୍ଥାରେ ରହିବା ଉଚିତ ନୁହେଁ, ମାତ୍ର ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେବା ଉଚିତ। ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯୀଖ୍ରୀଷ୍ଟ ତାହାଙ୍କ ଉଦ୍ଦେଶ୍ୟରେ ସର୍ବବିଷୟରେ ପ୍ରେମରେ ବୃଦ୍ଧି ପାଇବା ଉଚିତ। ବିଶ୍ୱାସୀ ପ୍ରେମରେ ସେହି ସତ୍ୟକୁ ଅନୁସରଣ କରିବାକୁ ଅଛି, ଅର୍ଥାତ୍ ସେ ସତ୍ୟକୁ ପ୍ରେମ କରିବା ଉଚିତ, ସତ୍ୟରେ ଜୀବନଯାପନ କରିବା ଉଚିତ ଓ ସତ୍ୟ କହିବା ଉଚିତ, କାରଣ ଖ୍ରୀଷ୍ଟ ହେଉଛନ୍ତି ସତ୍ୟ ଓ ତାହାଙ୍କର ବିଶ୍ୱାସୀମାନେ ମଧ୍ୟ ସେହି ସତ୍ୟକୁ ଗ୍ରହଣ କରି ସତ୍ୟରେ ସ୍ଥିର ରହିବା ଉଚିତ। ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ ଓ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ତାହାଙ୍କର ଶରୀର ସ୍ୱରୂପ। ମଣ୍ଡଳୀ ରୂପକ ଶରୀର କେବଳ ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ଆଦେଶ ପ୍ରାପ୍ତ ହୁଏ ନାହିଁ, ମାତ୍ର ଆତ୍ମିକ ଶକ୍ତି ମଧ୍ୟ ଖ୍ରୀଷ୍ଟଙ୍କଠାରୁ ଗ୍ରହଣ କରେ। ଏହା ପରସ୍ପର ମଧ୍ୟରେ ଏକ ଏକତା ତଥା ସମନ୍ୱୟ ସ୍ଥାପନ କରେ, ଯେଉଁଠାରେ ସେମାନେ ଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ ଦାନଗୁଡ଼ିକୁ ନିଜ ନିଜର ସ୍ଥାନରେ ବ୍ୟବହାର କରି ଏକ ଶରୀରରେ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରନ୍ତି। ଆହୁରି ମଧ୍ୟ ଶରୀରର ଏକ ଶକ୍ତି ରହିଅଛି ଯାହାକି ନିଜକୁ ନିଜେ ନୂତନୀକୃତ ହୁଏ, ଅର୍ଥାତ୍ ଶରୀର ମଧ୍ୟରେ ଯେପରି ପରିବର୍ତ୍ତନ ଆଣିବାରେ ସହାୟକ ହୁଏ, ଠିକ୍ ସେହିପରି ଆମମାନଙ୍କର ଆତ୍ମିକ ଶରୀର ପ୍ରେମରେ ନୂତନୀକୃତ ବା ପରିବର୍ତ୍ତିତ ହେବା ଆବଶ୍ୟକ। ଏହାପରେ ଆମେ ଆଉ ଏକ ବିଭାଗ ମଧ୍ୟକୁ ଯିବା, ଆଉ ତାହା ହେଉଛି ନୂତନ ମନୁଷ୍ୟ ରୂପକ ବିଶ୍ୱାସୀ ମଣ୍ଡଳୀର ନିଷେଧାଜ୍ଞା। ବିଶ୍ୱାସୀ ଜୀବନର ନକାରାତ୍ମକ ଦିଗ ରହିଅଛି, ଆଉ ସେହିସବୁ ବିଷୟରେ ଅବଗତ ହେବା ଅତି ଜରୁରୀ ବିଷୟ, କାରଣ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ବିଶ୍ୱାସୀ ପ୍ରତି କେତେକ ନିଷେଧାଜ୍ଞା ଜାରି ହୋଇଅଛି, ଯାହାକୁ ମାନିବା ବିଶ୍ୱାସୀ ପକ୍ଷେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ସୃଷ୍ଟିର ଆରମ୍ଭରୁ ଏହି ନିଷେଧାଜ୍ଞା ଆମମାନଙ୍କର ଆଦି ପିତାମାତା ଆଦମ ଓ ହବାଙ୍କ ପ୍ରତି ଜାରି ହୋଇଥିଲା। ଏହାପରେ ଆମେ ଦେଖୁ ସେହି ଦଶ ଆଜ୍ଞା ଯାହାକି ଅତି ନକାରାତ୍ମକ ମାତ୍ର ଅତି ଉତ୍ତମ। ବର୍ତ୍ତମାନ ଏଠାରେ ଏହି ଏଫିସିଓ ପତ୍ରରେ ଆମେ ଏକ ନକାରାତ୍ମକ ଚିନ୍ତାଧାରାର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାକି ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ଏକ ନିଷେଧାଜ୍ଞା ସଦୃଶ। ପାଉଲ ଏହି ବିଭାଗରେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀର ବ୍ୟବହାରିକ ଜୀବନ ଉପରେ ଗୁରୁତ୍ୱ ଦିଅନ୍ତି, ଯାହାକି ସେ ଏହି ଜଗତରେ ଚାଲିବା ସମୟରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସେ ଏହି ବିଭାଗରେ ବିଜାତୀୟ ଓ ଏଫିସିଓମାନଙ୍କର ପରିବର୍ତ୍ତନ ପୂର୍ବରୁ ସେମାନଙ୍କର ଜୀବନ କିପରି ଥିଲା ତହିଁର ଏକ ଚିତ୍ର ପ୍ରଦାନ କରନ୍ତି ଓ ସେଥିପ୍ରତି ସତର୍କତା ଅବଲମ୍ବନ କରିବାର ଉଦ୍ଦେଶ୍ୟ ରଖି ତାହା ପ୍ରକାଶ କରନ୍ତି। ତେବେ ଦେଖନ୍ତୁ ଚାରିପର୍ବର 17-19 ଏହିପରି ଲେଖା ଅଛି, ଅତେବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମେମାନେ ସେହିପରି ଆଚରଣ କର ନାହିଁ। ସେମାନେ ଆପଣାମାନଙ୍କଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ, ପୁଣି ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି। ସେମାନେ ଜଡ଼ବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମକତାରେ ସମର୍ପଣ କରିଅଛନ୍ତି। ଆମ୍ଭେମାନେ ଏଥିପୂର୍ବରୁ ନୂତନ ମନୁଷ୍ୟର ପ୍ରଦର୍ଶନୀକୁ ଲକ୍ଷ୍ୟ କରିଅଛୁ ଓ ନୂତନ ମନୁଷ୍ୟର ସଂଯମତାକୁ ଦେଖିଅଛୁ। ବର୍ତ୍ତମାନ ଆମେ ନୂତନ ମନୁଷ୍ୟର ନିଷେଧାଦେଶ ପ୍ରତି ଦୃଷ୍ଟି ଦେବା। ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ନକାରାତ୍ମକ ଦିଗ ରହିଅଛି, ଯାହାକି ଆମମାନଙ୍କ ନିମନ୍ତେ ଲକ୍ଷ୍ୟ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ମୁଁ ଭାବେ। ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ। ଆମେ ନୂତନ ନୈତିକତା ବିଷୟ ନେଇ କଥାବାର୍ତ୍ତା କରୁ, ଯାହାକି ଏହି ଜଗତରେ କିଛି ନୁହେଁ କିନ୍ତୁ ପୁରାତନ ପାପ। ଖ୍ରୀଷ୍ଟଙ୍କଠାରେ ଏକ ସ୍ୱାଧୀନତା ଅଛି, କିନ୍ତୁ ପାପ କରିବା ନିମନ୍ତେ ଏହା ଏକ ଅଧିକାରପତ୍ର ନୁହେଁ। ନୂତନ ମନୁଷ୍ୟ ନିମନ୍ତେ ଈଶ୍ୱରଙ୍କ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିଷେଧାଦେଶ ତାହା ଲୋକମାନେ ସ୍ଥିର କରିଥିବା ନିଷେଧାଦେଶ ଅପେକ୍ଷା ଭିନ୍ନ। ଉଦାହରଣ ସ୍ୱରୂପ ମୁଁ ଦେଖିବାକୁ ପାରେନା ଈଶ୍ୱରଙ୍କ ବାକ୍ୟ ମଧ୍ୟରେ କେଉଁଠାରେ ଏପରି ଲେଖା ଅଛି, ସ୍ତ୍ରୀମାନେ ନିଜକୁ ସୁନ୍ଦର କରି ସଜେଇବେ ନାହିଁ ବୋଲି? ମୁଁ ଜାଣେ କେତେକ ଲୋକ ସ୍ତ୍ରୀ ଲୋକମାନଙ୍କର ବାହ୍ୟ ପୋଷଣକୁ ନେଇ ସେମାନଙ୍କର ଆତ୍ମିକ ଜୀବନର ଅବସ୍ଥାକୁ ବା ସ୍ଥିତିକୁ ବିଚାରରେ ଆଣନ୍ତି, କିନ୍ତୁ ତାହା ଠିକ୍ ନୁହେଁ। ପ୍ରଭୁ କହିନାହାନ୍ତି ଯେ ଆମେ ଆମର କେଶ ବିନ୍ୟାସ ନ କରି ଓ ବାହ୍ୟ ବେଶଭୂଷା ପ୍ରତି ଦୃଷ୍ଟି ନ ଦେଇ ତାହାଙ୍କର ନିକଟବର୍ତ୍ତୀ ହେଉ। ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଯାହା କିଛି ଅଛି ତାହାକୁ ସେମାନେ ଉତ୍ତମ ଭାବେ ବ୍ୟବହାର କରିବା ଉଚିତ। ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ ବାହ୍ୟ ଚାକଚକ୍ୟରେ ନିଜକୁ ଅତିରିକ୍ତ ସଜାଇବେ ବା ଅତିରଞ୍ଜିତ କରିବେ, ଯେପରି ଜାଗତିକ ମନା ନାରୀମାନେ ନିଜକୁ ସଜାନ୍ତି ପୁରୁଷମାନଙ୍କୁ ସେମାନଙ୍କ ପ୍ରତି ଆକର୍ଷିତ କରିବା ପାଇଁ। ତେବେ ସେ ଯାହା ହେଉନା କାହିଁକି, କେତେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହିପରି ମନୁଷ୍ୟକୃତ ନିଷେଧାଜ୍ଞା ଉପରେ ଗୁରୁତ୍ୱ ଦିଅନ୍ତି ଯାହାକି ଈଶ୍ୱରଙ୍କ ବାକ୍ୟରେ ତାହା ଲକ୍ଷ୍ୟ କରିବାକୁ ମିଳେ ନା। ନୂତନ ମନୁଷ୍ୟ ନିମନ୍ତେ ଈଶ୍ୱରଙ୍କର ନିଷେଧାଜ୍ଞା ହେଉଛି ତାହାଙ୍କ ବାକ୍ୟର ନକାରାତ୍ମକ। ଆପଣ କେବେ ଚିନ୍ତା କରିଛନ୍ତି ଯେ ସେହି ଏଦନ ଉଦ୍ୟାନରେ ପ୍ରାଥମିକ ଆଜ୍ଞା ଥିଲା ଏକ ନକାରାତ୍ମକ ଆଜ୍ଞା? ଆଦିପୁସ୍ତକ 2:17 ଲେଖା ଅଛି, ମାତ୍ର ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେହିଦିନ ନିତାନ୍ତ ମରିବ। ତାପରେ ଆପଣ 10 ଆଜ୍ଞା ମଧ୍ୟକୁ ଆସନ୍ତୁ, ସେହିସବୁ ଅତି ନକାରାତ୍ମକ ମାତ୍ର ଅତି ଉତ୍ତମ। ବର୍ତ୍ତମାନ ଏଠାରେ ଏହି ଏଫିସିଓ ପତ୍ରରେ ଆମେ କେତେକ ନକାରାତ୍ମକ ଚିନ୍ତାଧାରା ଲକ୍ଷ୍ୟ କରୁଅଛୁ, କେତେକ ନିଷେଧାଜ୍ଞା ଯାହାକି ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରତି ପ୍ରଦତ୍ତ ହୋଇଅଛି। ଅନ୍ୟାନ୍ୟ ବିଜାତୀୟ ବା ଅଣଖ୍ରୀଷ୍ଟ ବିଶ୍ୱାସୀମାନେ ଯେପରି ଆଚରଣ କରନ୍ତି, ଆମ୍ଭେମାନେ ସେହିପରି ଆଚରଣ କରିବା ଉଚିତ ନୁହେଁ। ଏହା ହେଉଛି ନକାରାତ୍ମକ ଦିଗ। ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ଆମ୍ଭେମାନେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଅନ୍ୟ ବିଜାତୀୟମାନଙ୍କ ପରି ଜୀବନଯାପନ କରିବା ଉଚିତ ନୁହେଁ। ଆପଣଙ୍କର ମନେଥିବ ଯେ ଏହି ଏଫିସିଓ 2:11-12 ମଧ୍ୟରେ ସେ ସେହି ବିଜାତୀୟମାନଙ୍କୁ ଦୃଷ୍ଟି ଆଗରେ ରଖି ସେହି ବିଜାତୀୟମାନଙ୍କ ବିଷୟ ନେଇ କହିଅଛନ୍ତି ଯେ ଖ୍ରୀଷ୍ଟଙ୍କୁ ଜାଣିବା ପୂର୍ବରୁ ସେମାନେ ଅସୁନ୍ନତି ଅବସ୍ଥାରେ ଜୀବନଯାପନ କରୁଥିଲେ, ଅର୍ଥାତ୍ ସେମାନେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ଗଣିତ ହୋଇନଥିଲେ। ସେମାନେ ଖ୍ରୀଷ୍ଟଙ୍କଠାରୁ ପୃଥକୀକୃତ ଜୀବନଯାପନ କରୁଥିଲେ, ଇସ୍ରାଏଲର ପ୍ରଜାସତ୍ୱ ରହିତ ଥିଲେ, ଈଶ୍ୱରଙ୍କ ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ ଥିଲେ, ପୁଣି ଜଗତରେ ଭରସାହୀନ ଓ ଈଶ୍ୱରବିହୀନ ହୋଇଥିଲେ, ଅର୍ଥାତ୍ ସେମାନେ ବିନାଶପ୍ରାପ୍ତମାନଙ୍କ ମଧ୍ୟରେ ଗଣିତ ହୋଇଥିଲେ। ମାତ୍ର ଈଶ୍ୱରଙ୍କ ଅସୀମ ଅନୁଗ୍ରହ ହେତୁ ସେମାନେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇଅଛନ୍ତି ଓ ଖ୍ରୀଷ୍ଟଙ୍କଠାରେ ଏକ ହୋଇଅଛନ୍ତି। ତେଣୁକରି ପାଉଲ ଏଠାରେ ମଧ୍ୟ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେମାନଙ୍କ ଜୀବନରେ ପୁନର୍ବାର ସେପରି ଦୁର୍ବଳତା ଯେପରି ଦେଖା ନଯାଏ, କାରଣ ସେମାନେ ବର୍ତ୍ତମାନ ଖ୍ରୀଷ୍ଟଙ୍କର ଓ ସେମାନେ ଏଥିପ୍ରତି ସତର୍କତା ରକ୍ଷା କରିବା ଉଚିତ ଓ ଖ୍ରୀଷ୍ଟୀୟ ଜୀବନଯାପନ କରିବା ଉଚିତ। ପାଉଲ ଏଠାରେ ବିଜାତୀୟମାନଙ୍କ କାର୍ଯ୍ୟକଳାପର 4 ଘଟଣାକୁ ପ୍ରକାଶ କରନ୍ତି ଯାହାକି ବିନାଶପ୍ରାପ୍ତ ଲୋକର ବାସ୍ତବ ବିଫଳତା ଓ କଳୁଷିତ ଜୀବନକୁ ପ୍ରକାଶ କରେ। ପ୍ରଥମଟି ହେଉଛି, ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମେମାନେ ସେହିପରି ଆଚରଣ କର ନାହିଁ। ଅର୍ଥାତ୍ ଯେଉଁମାନେ ଭାବନ୍ତି ଯେ ପାପ କରିବାରେ ବାସ୍ତବ ପରିତୃପ୍ତି ରହିଅଛି ସେମାନେ ଏହିପରି ଜୀବନଯାପନ କରନ୍ତି। ଦ୍ୱିତୀୟରେ, ସେମାନେ ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ, ଅର୍ଥାତ୍ ବିନାଶପ୍ରାପ୍ତ ଲୋକ ନୈତିକତାର ମୂଲ୍ୟବୋଧକୁ ହରାଇ ବସେ, ତାହା ହିଁ ଆଜିର ଜଗତରେ ପରିଲକ୍ଷିତ ହୁଏ। ମନୁଷ୍ୟ ନିଜର ନୈତିକତା ମୂଲ୍ୟବୋଧକୁ ହରାଇ ବସିଛି। ତୃତୀୟରେ, ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି, ଏହା ହିଁ ହେଉଛି ଖ୍ରୀଷ୍ଟବିହୀନ ଜୀବନର ପରିଣତି। ସେ ଖ୍ରୀଷ୍ଟଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ଦ୍ୱାରା ଈଶ୍ୱରଙ୍କ ସହଭାଗିତାରୁ ବଞ୍ଚିତ ହୁଏ। ଏହା ହିଁ ଥିଲା ଆଦମଙ୍କ ବିଦ୍ରୋହାଚରଣ, ଯାହାକି ତାହାର ସନ୍ତାନମାନଙ୍କ ଦ୍ୱାରା ମଧ୍ୟ ଅଧିକୃତ ହୋଇଅଛି। ସେହି ବିଦ୍ରୋହାଚରଣ ଆଜି ପ୍ରତ୍ୟେକଙ୍କ ଜୀବନରେ ପରିଲକ୍ଷିତ ହୁଏ। ଚତୁର୍ଥରେ, ସେମାନେ ଜଡ଼ବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି, ଅର୍ଥାତ୍ ସେମାନଙ୍କର ଧନଲୋଭରେ ଆସକ୍ତ ହେବା ଓ ସମସ୍ତ ପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିବା ସେମାନଙ୍କୁ ନୈତିକତାର ଏପରି ଏକ ସ୍ତରକୁ ନେଇଆସିଛି ଯେଉଁଠାରେ ସେମାନେ ଭାବନ୍ତି ନାହିଁ ଯେ ସେମାନେ ଭୁଲ କରୁଅଛନ୍ତି ବୋଲି। ଅର୍ଥାତ୍ ସେମାନେ ନିଜର ନୈତିକତାକୁ ମଧ୍ୟ ହରେଇ ବସିଛନ୍ତି। ଆଜି ମଧ୍ୟ ସେହିପରି ଅନେକ ଅଛନ୍ତି ଯେଉଁମାନେ କି କେବେ ହେଲେ ପାପ କରିନାହାନ୍ତି ବୋଲି କୁହନ୍ତି, ଯେହେତୁ ସେମାନେ ସେମାନଙ୍କ ନୈତିକତାର ମୂଲ୍ୟବୋଧକୁ ହରେଇ ବସିଛନ୍ତି। ସେମାନେ ପାପକୁ ପାପ ବୋଲି ବିଚାର କରନ୍ତି ନାହିଁ। ଧନଲୋଭ ଓ ସାଂସାରିକତା ସେମାନଙ୍କୁ ଏତେ ଜୋରରେ ଚାପି ରଖିଛି ଯେ ସେମାନେ ନିଜର ନୈତିକତାର ମାନକୁ ମାପିବା ନିମନ୍ତେ ବା ତାହାକୁ ସମୀକ୍ଷା କରିବା ନିମନ୍ତେ ଅସମର୍ଥ। ପ୍ରିୟ ବନ୍ଧୁ, ଯେଉଁମାନେ ପାପରେ ଅଛନ୍ତି ସେମାନେ ପାପ କରିବାରେ କେବେ ହେଲେ ପରିତୃପ୍ତ ହୁଅନ୍ତି ନାହିଁ, ସେମାନେ ପାପ ଉପରେ ପାପ କରିଚାଲନ୍ତି। ତେଣୁକରି ପାଉଲ ଏଠାରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସତର୍କ କରାଇ ଦିଅନ୍ତି ଯେପରି ସେମାନେ ବିଜାତୀୟମାନଙ୍କ ପରି ଜୀବନଯାପନ କରି ଖ୍ରୀଷ୍ଟଙ୍କର ଅଗୌରବ ନ କରନ୍ତି କିମ୍ବା ଖ୍ରୀଷ୍ଟଙ୍କ ଶରୀର ରୂପ ବିଶ୍ୱାସୀ ମଣ୍ଡଳୀର ପତନ ନ ଘଟାନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ଏଥିନିମନ୍ତେ ସଚେତନ ଅଛୁ କି? ଆଜି କ'ଣ ଆମେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଏହି ସମସ୍ତ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଛୁ କି? ପ୍ରଭୁ ସାହାଯ୍ୟ କରନ୍ତୁ ଯେପରି ଆମେ ବିନାଶପ୍ରାପ୍ତମାନଙ୍କ ସହିତ ଗଣିତ ନ ହୋଇ ଈଶ୍ୱରଙ୍କ ସନ୍ତାନ ରୂପେ ଗଣିତ ହେଉ ଓ ଖ୍ରୀଷ୍ଟଙ୍କଠାରେ ଏକ ହୋଇ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଗୌରବ ରକ୍ଷା କରି ଆତ୍ମିକ ଜୀବନରେ ପରିପକ୍ୱ ହୋଇ ମଣ୍ଡଳୀର ଅଭିବୃଦ୍ଧି ତଥା ଉନ୍ନତି ସାଧନରେ ସହାୟକ ହେଉ ଓ ମଣ୍ଡଳୀରେ ଏକତା ରକ୍ଷା କରୁ। ମାତ୍ର ମଣ୍ଡଳୀ ମଧ୍ୟରେ ଦଳଭେଦ ନ ଘଟାଉ, ମଣ୍ଡଳୀ ମଧ୍ୟରେ ଅଶାନ୍ତି ନ ଘଟାଉ, ମଣ୍ଡଳୀ ମଧ୍ୟରେ ନୂତନ ବିଶ୍ୱାସୀମାନଙ୍କର ବାଧାର କାରଣ ନ ହେଉ, ଦୁର୍ବଳ ବିଶ୍ୱାସୀମାନଙ୍କର ବାଧାର କାରଣ ନ ହେଉ। ଏପିସି 4:20-21 ଏହିପରି ଲେଖା ଅଛି, କିନ୍ତୁ ତୁମେମାନେ ଖ୍ରୀଷ୍ଟଙ୍କୁ ସେ ପ୍ରକାର ଶିକ୍ଷା କରିନାହ, ତୁମେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଏଠାରେ ଖ୍ରୀଷ୍ଟ ବିଶ୍ୱାସୀ ଓ ଅଣଖ୍ରୀଷ୍ଟ ବିଶ୍ୱାସୀ ବା ବିଜାତୀୟମାନଙ୍କ ମଧ୍ୟରେ ଆମେ ଏକ ପାର୍ଥକ୍ୟତା ଲକ୍ଷ୍ୟ କରୁଅଛୁ। ଯଦି କେହି ଖ୍ରୀଷ୍ଟଙ୍କ କଥା ନ ଶୁଣେ ତାହେଲେ ପ୍ରଭୁ ଯୀଶୁ ତାହାର ଉଦ୍ଧାରକର୍ତ୍ତା ହୋଇପାରିବେ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ମେଷପାଳକ ଓ ତାହାଙ୍କର ମେଷମାନେ ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନେ ତାହାଙ୍କର ସ୍ୱର ଶୁଣନ୍ତି। ଯଦି ଆପଣ ତାହାଙ୍କର ସ୍ୱର ଶୁଣିନାହାନ୍ତି ତାହେଲେ ଆପଣ ତାହାଙ୍କର ମେଷ ହୋଇନାହାନ୍ତି। ଅଣଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସେମାନଙ୍କର ପୁରାତନ ସ୍ୱଭାବରୁ କେଉଁ ବିଷୟ ପରିବର୍ତ୍ତିତ କରାଇପାରିବ, ସେମାନଙ୍କୁ କ'ଣ କରିବାକୁ ହେବ? ସେମାନଙ୍କୁ ଖ୍ରୀଷ୍ଟଙ୍କର ସ୍ୱର ଶୁଣିବାକୁ ହେବ, ସେମାନଙ୍କୁ ତାହାଙ୍କ ଦ୍ୱାରା ଶିକ୍ଷିତ ହେବାକୁ ହେବ। ଯେଉଁମାନେ ତାହାଙ୍କର ମେଷ ନୁହନ୍ତି ସେମାନେ ତାହାଙ୍କର କଥା ଶୁଣିବେ ନାହିଁ। ଜଣେ ଉଦ୍ଧାର ପାଇବା ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପାଳକ ସ୍ୱରୂପେ ଦେଖେ। ସେ ସେହି ପାଳକଙ୍କର କଥା ଶୁଣି ତାହାଙ୍କର ଅନୁଗମନ କରେ। ମାତ୍ର ଜଣେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତି ନିଜର ଇଚ୍ଛା ଅନୁଯାୟୀ ଜୀବନଯାପନ କରେ। ଲେଖା ଅଛି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଯଦିଓ ଏହି ଜଗତରେ ତାହାଙ୍କର ଜୀବନକୁ ଅନୁକରଣ କରିବା ମନୁଷ୍ୟ ପକ୍ଷେ କଷ୍ଟକର, ମାତ୍ର ଖ୍ରୀଷ୍ଟଙ୍କର ଜୀବନ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତି ଆଦର୍ଶ ସ୍ୱରୂପ। ଯୀଶୁ ହେଉଛନ୍ତି ଜଣେ ଯେ କି ନୂତନ ଉଦ୍ୟମର ଅଗ୍ରଣୀ, ଏହି ଜଗତରେ ଜୀବନର ଆଦର୍ଶ ସ୍ୱରୂପ। ସେ ହେଉଛନ୍ତି ଜଣେ ଯେ କି ଆମମାନଙ୍କ ନିମନ୍ତେ କୃଷୀୟ ମୃତ୍ୟୁର ଦ୍ୱାର ଦେଇ ଅଗ୍ରସର ହେଲେ। ଆଜି ଅନ୍ଧକାରରେ ରହିବାର ବା ଅନ୍ଧ ହୋଇ ରହିବାର ବା ଅଜ୍ଞ ହୋଇ ରହିବାର ବିଶ୍ୱାସୀ ପକ୍ଷେ କୌଣସି କାରଣ ନାହିଁ। ପ୍ରଭୁ ସମସ୍ତ ବିଷୟ ସ୍ପଷ୍ଟ ଭାବରେ ପରିଷ୍କାର ଭାବରେ ଏହି ଜଗତ ନିକଟରେ ପ୍ରକାଶ କରିଦେଇଅଛନ୍ତି। କୌଣସି ବିଷୟ ସେ ଗୁପ୍ତ କରି ରଖିନାହାନ୍ତି। ଆଉ ଯେଉଁମାନେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ସେହି ସତ୍ୟତାର ଭାଗ୍ୟ ହୋଇପାରନ୍ତି, ସେମାନେ ସେହି ସତ୍ୟତାକୁ ଉପଲବ୍ଧି କରିପାରନ୍ତି, ସେମାନେ ସେମାନଙ୍କ ଜୀବନରେ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଉପଲବ୍ଧି କରିପାରନ୍ତି। ପ୍ରିୟ ବନ୍ଧୁ, ଏହି ଜଗତରେ କୌଣସି ବିଷୟ ସତ୍ୟ ନୁହେଁ, କିନ୍ତୁ ପ୍ରଭୁ ଯୀଶୁ ହେଉଛନ୍ତି ସତ୍ୟ। ସେ ହେଉଛନ୍ତି ପଥ, ସେ ହେଉଛନ୍ତି ଜୀବନ। ତାହାଙ୍କ ଦେଇ ନ ଗଲେ ଆମମାନେ କେବେ ହେଲେ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା ନାହିଁ। ସେ ସମସ୍ତ ବିଷୟରେ ଏହି ଜଗତ ନିକଟରେ ଏକ ଆଦର୍ଶ ସ୍ୱରୂପ ହୋଇଗଲେ। ଆଜି ଆମେ ପ୍ରତ୍ୟେକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣୁ। ଆମେ ଅଳ୍ପେ ବହୁତେ ପ୍ରଭୁ ଯୀଶୁଙ୍କର କାର୍ଯ୍ୟ ବିଷୟରେ, ତାଙ୍କର ଶିକ୍ଷା ବିଷୟରେ, ତାଙ୍କର ଆଦର୍ଶ ଜୀବନ ବିଷୟରେ ଜାଣୁ, କିନ୍ତୁ କେବଳ ଜାଣିଲେ ଯଥେଷ୍ଟ ନୁହେଁ। ଆମମାନେ ଖ୍ରୀଷ୍ଟଙ୍କୁ ଜାଣିବା ଆବଶ୍ୟକ। ଆଜି ଅନେକ ଅଛନ୍ତି ଯେଉଁମାନେ କି ଖ୍ରୀଷ୍ଟଙ୍କ ବିଷୟରେ ଜାଣନ୍ତି ମାତ୍ର ଖ୍ରୀଷ୍ଟଙ୍କୁ ଜାଣନ୍ତି ନାହିଁ। ଖ୍ରୀଷ୍ଟଙ୍କୁ ଜାଣିବା ଅର୍ଥ ଆମମାନେ ପାପରୁ ଉଦ୍ଧାରପ୍ରାପ୍ତ ହୋଇପାରିବା। ଖ୍ରୀଷ୍ଟଙ୍କୁ ଜାଣିଲେ ଆମମାନେ ତାହାଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ସ୍ଥାନ ଦେଇପାରିବା। ଆଜି ଅନେକ ଲୋକ ଖ୍ରୀଷ୍ଟଙ୍କ ସେହି କୃଷର ବାସ୍ତବ ପ୍ରେମକୁ ଉପଲବ୍ଧି କରିପାରନ୍ତି ନାହିଁ, ସେମାନଙ୍କ ନିମନ୍ତେ କୃଷର କଥା ମୂର୍ଖତା ମାତ୍ର। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣଙ୍କ ନିମନ୍ତେ ସେହି କୃଷର କଥା ମୂର୍ଖତାର ବିଷୟ ହୋଇଛି? ଆଜି କ'ଣ ଆପଣଙ୍କ ନିମନ୍ତେ ସୁସମାଚାର ଏକ ପରିହାସର ବିଷୟ ହୋଇଛି? ଆଜି କ'ଣ ଆପଣଙ୍କ ନିମନ୍ତେ ସୁସମାଚାର ଏକ ଥଟ୍ଟାର ବିଷୟ ହୋଇଅଛି ବା ମୂଲ୍ୟହୀନ ହୋଇଅଛି? କିନ୍ତୁ ମନେ ରଖନ୍ତୁ, ସୁସମାଚାରରେ ଯେଉଁ ସତ୍ୟ ନିହିତ ଅଛି ଅନ୍ୟ କୌଣସି ବିଷୟରେ ନାହିଁ। ଆଉ ଯେଉଁମାନେ ସୁସମାଚାରରେ ବିଶ୍ୱାସ କରନ୍ତି ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି। ଆଉ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ପିତା ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୁଅନ୍ତି। ତେଣୁ ପ୍ରିୟ ବନ୍ଧୁ, ଆସନ୍ତୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜେ ପାପରୁ ପୃଥକୀକୃତ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରୁ ଏବଂ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଖ୍ରୀଷ୍ଟଙ୍କର ଗୌରବ ରକ୍ଷା କରିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିର କାରଣ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয় ও তাহাঙ্কর প্রেম বিষয়ে অধিক জাঁয়া চাহিদি যাকি আপনার পাপর উদ্ধার পাইব নিমন্তে পথ দেখাইব তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia.ttb@radio882.com তেবে আজি পাই এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।